ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଦେଶ ଆଜ ମନାଉଛି 77ତମ ସାଧାରଣତନ୍ତ୍ର ଦିବସ। 1950 ମସିହା ଜାନୁଆରୀ 26 ତାରିଖ ଦିନ ଆମର ସମ୍ଭିଧାନ କାର୍ଯ୍ୟକାରୀ ହୋଇଥିଲା। ବହୁତ ଲୋକଙ୍କର ବହୁତ ଦିନର ମେହନତ ଉତ୍ତରୁ ଦେଶ ନିଜର ସମ୍ଭିଧାନ ପାଇପାରିଥିଲା। ଗଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀ ନୂଆଦିଲ୍ଲୀ ଆର୍ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସହିତ ଗାଁ ନୁ ବଡ଼ ସହର ତକ ସବୁଆଡ଼ ଉତ୍ସବ ମୁଖର ହୋଇଯାଇଛି। 77ତମ ଗଣତନ୍ତ୍ର ଦିବସ ଅବସରରେ ଆଜି ସକାଳର 10:30 ନୂଆଦିଲ୍ଲୀର କର୍ତ୍ତବ୍ୟ ପଥନ ଗଣତନ୍ତ୍ର ଦିବସ ପରେଡ୍ ମୂଲ ହେବା। ଏ ବଛର ଗଣତନ୍ତ୍ର ଦିବସର ବିଷୟବସ୍ତୁ ସ୍ୱତନ୍ତ୍ରତା କା ମନ୍ତ୍ର ବନ୍ଦେ ମାତରମ୍ ଓ ସମୃଦ୍ଧି କା ମନ୍ତ୍ର ଆତ୍ମନିର୍ଭର ଭାରତ ରଖାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟ ପଥନ ପହଞ୍ଚବାର ଉତ୍ତରୁ ତାଙ୍କୁ ମାର୍ଚ୍ଚପାଷ୍ଟ ଜରିଏ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯିବା। ଆଉ କିଛି ସମୟ ଉତ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଜଣାବାର ଉତ୍ତରୁ ଗଣତନ୍ତ୍ର ଦିବସ ସମାରୋହ ମୂଲ ହେବା। ଏ ବଛର ପଡ଼େଥି ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୁସ୍ତୋ ଆଉ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଦେ ଲିଏନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଭିନ୍ ଭିନ୍ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କ ଭିନ୍ ଭିନ୍ ବିଭାଗ ଆଉ ମନ୍ତ୍ରଣାଳୟର 30 ପ୍ରଜ୍ଞାପନ ମେଢ଼ ପରେଡ୍ଥି ପ୍ରଦର୍ଶିତ ହେବା। ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବଛର ପୂର୍ତ୍ତି ସ୍ୱତନ୍ତ୍ର ଗାନ ଆଉ ଭିନ୍ ଭିନ୍ କ୍ଷେତ୍ରଥି ଭାରତର ପ୍ରଗତି ବାବଦ ଦୃଶ୍ୟ ଏ ପ୍ରଜ୍ଞାପନ ମେଢ଼ମାନଙ୍କେ ଠାନ୍ ପାଇବା। ଏ ବଛର ସମାରୋହଥି ଓଡ଼ିଶାର ପ୍ରଜ୍ଞାପନ ମେଢ଼ ବିଲ୍ ସାମିଲ ହୋଇଛି। କର୍ତ୍ତବ୍ୟ ପଥନୁ ଗଣତନ୍ତ୍ର ଦିବସ ସମାରୋହର ସିଧା ପ୍ରସାରଣ ଆଜି ସକାଳର 9:25 ଦୂରଦର୍ଶନ ନେଟ୍ୱର୍କଥି ପ୍ରସାରଣ କରାଯିବା। ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏହି ରାଷ୍ଟ୍ରୀୟ ମହାପର୍ବ ଦେଶବାସୀଙ୍କ ଜୀବନଥି ନୂଆ ଶକ୍ତି ଆଉ ଉତ୍ସାହ ସଞ୍ଚାର କରବାର ସହିତ ବିକଶିତ ଭାରତ ସଂକଳ୍ପକେ ଆହୁରି ବର୍କସ୍ କରବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମଥି ଲେଖିଛନ୍। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଶୁଭେଚ୍ଛା ଜଣାଇକରି ଓଡ଼ିଶାକେ ଦେଶର ଗୋଟିଏ ସମୃଦ୍ଧ ଅଗ୍ରଣୀ ଆଉ ବିକଶିତ ରାଜ୍ୟଥି ପରିଣତ କରବାର ଲାଗି ଆଜିର ଦିନେ ରାଜ୍ୟବାସୀ ସଂକଳ୍ପ ନେବାର୍କେ ତାଙ୍କର ବାର୍ତ୍ତାଥି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଣତନ୍ତ୍ର ଦିବସ ପାଳନ ବାର୍ତ୍ତାଥି କହିଛନ୍, ସମ୍ଭିଧାନର ମୂଲ୍ୟବୋଧକେ ଆଧାର କରିକି ଦେଶର ଶକ୍ତି ସାମର୍ଥ୍ୟ ଆଉ ସମ୍ମାନ ବଢ଼ାବାର ସହିତ 2036 ମସିହା ତକ ଓଡ଼ିଶାକେ ଗୋଟିଏ ସମୃଦ୍ଧ ରାଜ୍ୟ ଭାବେ ଗଢ଼ବାର ଲାଗି ସଂକଳ୍ପବଦ୍ଧ ହୋଇକରି କାମ କରବାରକେ ଆହ୍ୱାନ ଦେଇଛନ୍। ଭୁବନେଶ୍ୱରନ ହେବାରକେ ଥିବା ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହଟି କିଛି ସମୟ ଉତ୍ତରୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜାତୀୟ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ସାଧାରଣତନ୍ତ୍ର ଦିବସ ଉତ୍ସବଟି ପତାକା ଉତ୍ତୋଳନ କରିକି ସମ୍ମିଳିତ ପରେଡ୍ର ଅଭିବାଦନ ଗ୍ରହଣ କରିବେ। ଆଜି ସକାଳର 7:30 ବିଧାନସଭା ପରିସରନ ବାଚସ୍ପତି ସୁରମା ପାଢ଼ୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେନ୍ତା ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ବରଗଡ଼ନ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସମ୍ବଲପୁରନ, ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କଳାହାଣ୍ଡିନ ଆଉ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବୌଦ୍ଧନ ପତାକା ଉତ୍ତୋଳନ କରିବେ। ଭୁବନେଶ୍ୱର ଆଦିବାସୀ ପଡ଼ିଆନ ଆଜି ଆଦିବାସୀ ମେଳା 2026 ଉଦ୍ଘାଟିତ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମେଳାର ଉଦ୍ଘାଟନ କରିବେ। ଏହି ଅବସରରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଭିଲ ଉପସ୍ଥିତ ରହିବେ। ଫେବୃୟାରୀ 5 ତକ ହେବାର୍କେ ଥିବା ମେଳାଥି 94 ଷ୍ଟଲ୍ଥି ଆଦିବାସୀମାନଙ୍କର ତିଆର ଦର ପ୍ରଦର୍ଶନ କରାଯିବା। 15 ଷ୍ଟଲ୍ନ ଆଦିବାସୀ କଳାକୃତି ଆଉ 10 ଷ୍ଟଲ୍ନ ଆଦିବାସୀମାନଙ୍କର ପାରମ୍ପରିକ ବାସସ୍ଥାନର ପ୍ରଦର୍ଶନ କରାଯିବା। ରାଜ୍ୟଧାରୀ ସମୟଥି ପଞ୍ଚାୟତ ନିର୍ବାଚନ ହେବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ କହିଛନ୍। 5 କାର୍ଯ୍ୟକାଳ ଶେଷ ହେବାର ଉତ୍ତର ନିର୍ବାଚନ କରାଯିବା। ଏଥିଲାଗି ସବ୍ଡିଭିଜନ ସ୍ତରନ ପ୍ରସ୍ତୁତି ମୂଲ ହେବାର ସହିତ ସବୁ ଜିଲ୍ଲାପାଳମାନଙ୍କ ସାଙ୍ଗେ ବୈଠକ ହୋଇଯାଇଛି। ବୁଥ୍ ନିର୍ଦ୍ଧାରଣ ଆଉ ବାଲାଟ ବକ୍ସ ପ୍ରସ୍ତୁତି ସହିତ ଆନୁଷଙ୍ଗିକ କାମ ମୂଲ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତ ନିର୍ବାଚନକେ ବହୁତ କମ୍ ସମୟ ବାକି ଥିବାନୁ ଉପନିର୍ବାଚନ ଲାଗି ନିଷ୍ପତ୍ତି ନାହିଁ ବୋଲି ଶ୍ରୀ ପାଢ଼ୀ କହିଛନ୍। ସମ୍ବଲପୁରର ବିଶ୍ୱପ୍ରସିଦ୍ଧ ହୀରାକୁଦକେ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରଟି ଗୋଟିଏ ଖାସ୍ ପରିଚୟ ଦେବାର ଲକ୍ଷ୍ୟଟି ଆଇବା ଫେବୃୟାରୀ 15 ଦିନ ହୀରାକୁଦ ଅନ୍ତର୍ଜାତୀୟ ହାଫ୍ ମାରାଥନ ଆୟୋଜନ କରାଯିବା। ଏଥିଲାଗି ଗଲାକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋଗୋ ଆଉ ଜର୍ସି ଉନ୍କୋଚନ କରିଛନ୍। ଏହି ମାରାଥନ ଖାଲି ଗୋଟିଏ ଦୌଡ଼ ନୁହେଁ, ହୀରାକୁଦକେ ବିଶ୍ୱ ଦରବାରନ ପହଞ୍ଚାବାର ଲାଗି ଗୋଟିଏ ମାଧ୍ୟମ ଆଏ ବୋଲି ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। କାର୍ଯ୍ୟକ୍ରମଟି କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର, ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ, ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମ ପ୍ରମୁଖ ଉପସ୍ଥିତ ଥିଲେ। ପାଣିପାଗ ପଶ୍ଚିମା ଝଡ଼ର ପ୍ରଭାବଥି ରାଜ୍ୟର ବଡ଼ଭାଗି ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛି। ଆଇବା 3 ତକ ପାଗ ଏନ୍ତା ରହିବା। ଇତର ଉତ୍ତର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା 24 ଭିତରେ ରାଜ୍ୟର ସମୁଦ୍ର ଖଣି ଆଉ ଭିତରିଆ ଇଲାକାନ ହାଲ୍କାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଇତାର ଉତ୍ତର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।